ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଧ୍ୱଜାବତରଣ ସହ ଆଜି ଉଦ୍ଯାପିତ ହେଲା 77ତମ ସାଧାରଣତନ୍ତ୍ର ଦିବସ ସମାରୋହ। କୃଷି କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଓ ପାଣ୍ଠିର ସୁବିନିଯୋଗକୁ ପ୍ରଶଂସା କଲେ କେନ୍ଦ୍ର କୃଷିମନ୍ତ୍ରୀ। ଓଡ଼ିଶା ପର୍ବରେ ଯୋଗଦେବା ପାଇଁ ପ୍ରବାସୀ ଓଡ଼ିଆ ଓ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ନିଶାଦ୍ରବ୍ୟ ବିକ୍ରି ବନ୍ଦ ନେଇ ପଦକ୍ଷେପ ଗ୍ରହଣ କରାଯିବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୀଳ ଓ ସବୁଜ ଅର୍ଥନୀତି ସମ୍ପର୍କିତ ଦୁଇଦିନିଆ କର୍ମଶାଳା ଭୁବନେଶ୍ୱରରେ ଆରମ୍ଭ। 77ତମ ଗଣତନ୍ତ୍ର ଦିବସ ସମାରୋହର ଉଦ୍ଯାପନୀ ଅବସରରେ ଆଜି ନୂଆଦିଲ୍ଲୀରେ ଧ୍ୱଜାବତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଜୟ ଚୌକ୍ଠାରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସଶସ୍ତ୍ର ବାହିନୀର ବ୍ୟାଣ୍ଡଗୁଡ଼ିକ ବହୁ ଦେଶାତ୍ମବୋଧକ ଗୀତର ଧୁନ୍ ବଜାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସମାରୋହରେ ଭାରତୀୟ ବାୟୁସେନା ବ୍ୟାଣ୍ଡ ଦ୍ୱାରା ଅପରେସନ୍ ସିନ୍ଦୁର ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନ କରାଯାଇଥିଲା। କଦମ କଦମ ବଢ଼ାଏ ଯାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରେ ଜହାଁ ସେ ଅଚ୍ଛାରେ ଶେଷ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଓ କୃଷି ଉନ୍ନତି ଯୋଜନାର ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏଥିରେ ଯୋଗଦେଇ ରାଜ୍ୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ଉଭୟ ପାଣ୍ଠିର ପ୍ରାୟ 80% ଅର୍ଥରାଶି ରାଜ୍ୟରେ ବିନିଯୋଗ ହୋଇସାରିଛି, ଯାହା କୃଷି ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରୁଛି ବୋଲି ଶ୍ରୀ ସିଂଦେଓ କହିଛନ୍ତି। ଓଡ଼ିଶାର କୃଷିକ୍ଷେତ୍ରରେ ପ୍ରଗତି ଓ ପାଣ୍ଠିର ସୁବିନିଯୋଗ ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ବିକାଶ ଧାରାକୁ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରୁଥିବା ବେଳେ କୃଷିଉନ୍ନତି ଯୋଜନା ଖାଦ୍ୟ ସୁରକ୍ଷା ଓ ଆତ୍ମନିର୍ଭରତା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାର୍ଯ୍ୟକ୍ରମରେ ଦେଶର ସମସ୍ତ ରାଜ୍ୟର କୃଷିମନ୍ତ୍ରୀମାନେ ଯୋଗ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ଆସାମର ଗୁଆହାଟୀଠାରେ ଓଡ଼ିଶା ପର୍ବ ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, ପ୍ରବାସୀ ଓଡ଼ିଆ, ଆସାମର ଜନସାଧାରଣ ଏବଂ ରାଜ୍ୟକୁ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ଓଡ଼ିଶା ପର୍ବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ସମସ୍ତଙ୍କ ପାଇଁ ପ୍ରବେଶ ନିଃଶୁଳ୍କ ରହିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପାରମ୍ପରିକ ହସ୍ତଶିଳ୍ପ ପ୍ରଦର୍ଶନୀ, ଓଡ଼ିଆ ଖାଦ୍ୟ, ଐତିହ୍ୟ ଏବଂ ଆଧ୍ୟାତ୍ମିକତାଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପ୍ରଦର୍ଶନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ନ୍ୟାୟପାଳିକାରେ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ବିଚାରାଧୀନ ମାମଲା ହ୍ରାସ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜି ଘୋଷଣା କରିଛନ୍ତି। ବିଭିନ୍ନ ହାଇକୋର୍ଟ ସହିତ ଏକ ଡିଜିଟାଲ ସହଭାଗିତାର ସେ ଶୁଭାରମ୍ଭ କରିଛନ୍ତି। ଏହି ପ୍ରଣାଳୀ ଅନୁସାରେ ଟ୍ରାଏଲ୍ କୋର୍ଟ ଆଦେଶ ଏବଂ ହାଇକୋର୍ଟ ନିର୍ଦ୍ଦେଶଗୁଡ଼ିକୁ ଡିଜିଟାଲ ଭାବରେ ଅପଡେଟ୍ ଏବଂ କୋର୍ଟଗୁଡ଼ିକରେ ପ୍ରତିଫଳିତ କରାଯିବ, ଯାହାଦ୍ୱାରା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଉଭୟ ସ୍ତରରେ ମାମଲା ବିଚାରାଧୀନତାର ଏକ ବ୍ୟାପକ ଭଣ୍ଡାର ସୃଷ୍ଟି ହେବ। ପ୍ରଧାନ ବିଚାରପତି ପ୍ରଶାସନିକ ଉଦ୍ଦେଶ୍ୟରେ ଏକ ସମନ୍ୱିତ ଅନ୍ଲାଇନ୍ ପେମେଣ୍ଟ ସିଷ୍ଟମ ଆରମ୍ଭ କରିବା ମଧ୍ୟ ଘୋଷଣା କରିଛନ୍ତି। କୋର୍ଟ କମ୍ପ୍ଲେକ୍ସର ଏକ ପ୍ରମୁଖ ସୁରକ୍ଷା ସଂଶୋଧନ ଉଦ୍ଦେଶ୍ୟରେ ପାର୍କ ଅଥରାଇଜେସନ୍ ରେକର୍ଡ କିମ୍ପର ପାର୍କ ଆରମ୍ଭ କରିଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ଓ ପାନୀୟ ଜଳ ଆଦି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ସମସ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରେ କେରାଣ୍ଡିସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ସୁନିଶ୍ଚିତ କରିବା ଏବଂ ରୋଗୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସମସ୍ତ ଅଧିକାରୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ନିଶାଦ୍ରବ୍ୟ ବିକ୍ରି ବନ୍ଦ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଆଜି ପ୍ରାଥମିକ ସ୍ତରରେ ଗୁଟ୍ଖା ଓ ତମାଖୁ ବିକ୍ରୟ ବନ୍ଦ ନେଇ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏନେଇ ଜିଲ୍ଲାସ୍ତରୀୟ ଏକ ଏନ୍ଫୋର୍ସମେଣ୍ଟ ଦଳ ଗଠନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ରାଜ୍ୟର ବିକାଶର ଧାରାକୁ ଏକ ସ୍ଥାୟୀ, ସୁଦୃଢ଼ ଓ ନିରନ୍ତରତା ଭିତ୍ତିରେ ଆଗକୁ ନେବା ଉଦ୍ଦେଶ୍ୟରେ ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗିତା ବୃଦ୍ଧି ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଆଜିଠାରୁ ଦୁଇଦିନିଆ କର୍ମଶାଳା ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ସମନ୍ୱିତ ବିକାଶ ଲକ୍ଷ୍ୟ ସେଲ୍ ଆନୁକୂଲ୍ୟରେ ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଦେଓ ଉଦ୍ଘାଟନ କରି କହିଛନ୍ତି, ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରଙ୍କୁ ଏ କ୍ଷେତ୍ରର ସମ୍ଭାବନାର ଦିଗ ପ୍ରତି ଅବଗତ ହେବା ନିତ୍ୟାନ୍ତ ଜରୁରୀ। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଜନସାଧାରଣଙ୍କୁ ଲାଭାନ୍ୱିତ କରିବା ପାଇଁ ଏ କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ଓଡ଼ିଶାର ଜଙ୍ଗଲ, ପ୍ରାକୃତିକ ସମ୍ପଦ, ନଦୀ, ସୁଦୀର୍ଘ ସାମୁଦ୍ରିକ ଉପକୂଳ, ନବୀକରଣଯୋଗ୍ୟ ଶକ୍ତି, ଜୈବ ପ୍ରଯୁକ୍ତି, ପରିବେଶ ଓ ହେନ୍ତାଳବଣର ସୁରକ୍ଷା ଆଧାରରେ ନୀଳ ଓ ସବୁଜ ଅର୍ଥନୀତିର ଉପଯୋଗିତା ପାଇଁ ରହିଥିବା ବ୍ୟାପକ ସୁଯୋଗ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମ ଓ ଆହ୍ୱାନ ସମ୍ପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଆକାଶବାଣୀ କଟକର ପ୍ରସିଦ୍ଧ ସିତାର ବାଦକ ଓ ସଙ୍ଗୀତ ନିର୍ଦ୍ଦେଶକ ରବିଶଙ୍କର ପ୍ରଧାନଙ୍କର 60 ବର୍ଷ ବୟସରେ ଆଜି ପରଲୋକ ଘଟିଛି। 1965 ମସିହାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ପ୍ରଧାନ ବାଲ୍ୟାବସ୍ଥାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରି ଖ୍ୟାତିସମ୍ପନ୍ନ ସିତାର ବାଦକ ଭାବେ ଦେଶ ଓ ବିଦେଶରେ ପରିଚିତ ହୋଇଥିଲେ। 1995 ମସିହାରେ ଆକାଶବାଣୀରେ ସିତାର ବାଦକ ଭାବେ କାର୍ଯ୍ୟ ଆରମ୍ଭ କରି 2025 ମସିହା ମଇ ମାସରେ ଅବସର ଗ୍ରହଣ କରିଥିଲେ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଗୌରବ ବୃଦ୍ଧି କରିବାରେ ସ୍ୱର୍ଗତ ପ୍ରଧାନଙ୍କର ଅବଦାନକୁ ନେଇ 2017 ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାଗଡ଼, କୃଷ୍ଣଚନ୍ଦ୍ରପୁର ଏବଂ ଝାଡ଼ପଡ଼ାରେ ନୂତନ ଧାନମଣ୍ଡି ଖୋଲାଯାଇଛି। ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ସେହି ମଣ୍ଡିଗୁଡ଼ିକ ଉଦ୍ଘାଟନ କରିଛନ୍ତି। ସମ୍ପୃକ୍ତ ଧାନମଣ୍ଡିଗୁଡ଼ିକରେ 600ରୁ ଉର୍ଦ୍ଧ୍ୱ ଚାଷୀ 10,000 କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରୟ କରିବେ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଓ ପୋଷଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜିଲ୍ଲାରେ କୌଣସି ମାତୃ ମୃତ୍ୟୁ ଘଟିନଥିବା ସୂଚନା ମିଳିଥିବା ବେଳେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ମହିମା ଧର୍ମର ଅନନ୍ୟ ପୀଠ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିଠାରେ ଆଜି ସନ୍ଧ୍ୟାରେ ମାଘମେଳା ଆରମ୍ଭ ହୋଇଛି। ମାଘମେଳାରେ ମହିମାଧର୍ମୀ ସାଧୁସନ୍ୟାସୀମାନେ ଯୋଗ ଦେଇଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ସମାଗମ ହୋଇଛି। ସନ୍ଥକବି ଭୀମଭୋଇଙ୍କ ସମାଧିପୀଠ ଉତ୍ସବମୁଖର ହୋଇଥିବା ବେଳେ ଶୂନ୍ୟ ବ୍ରହ୍ମ ଉପାସନାରେ ଅସ୍ତଗାମୀ ସୂର୍ଯ୍ୟଙ୍କ ପୂଜା ସହ ଧୂନି ସ୍ଥାପନା କରାଯାଇଛି। ଗଞ୍ଜାମ ଜିଲ୍ଲା ଆସିକା ବନାଞ୍ଚଳ ପରିସରରେ ଘୁମୁସର ଦକ୍ଷିଣ ବନ ବିଭାଗ ପକ୍ଷରୁ ମୃଗ ଗଣନା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସହକାରୀ ବନ ସଂରକ୍ଷକ ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଯୋଗ ଦେଇଥିଲେ। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ହେବାକୁ ଯାଉଥିବାରୁ ବୌଦ୍ଧ ଜିଲ୍ଲା ଲୁଣିବାହାଲ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ନୂତନ ପାଠ୍ୟପୁସ୍ତକର ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିରରେ ଶିକ୍ଷାଦାନ କୌଶଳ ସମ୍ପର୍କରେ 4 ଜଣ ବିଷୟ ବିଶେଷଜ୍ଞ 100 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ବଲାଙ୍ଗୀର ଜିଲ୍ଲା ପିଏମ୍ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଦୁଇଦିନିଆ ପିଏମ୍ଶ୍ରୀ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏହିଥିରେ ଯୋଗ ଦେଇଥିଲେ। ଆକାଂକ୍ଷା ଜିଲ୍ଲା ରାୟଗଡ଼ାରେ ନୀତି ଆୟୋଗଙ୍କ ସମ୍ପୂର୍ଣ୍ଣତା ଅଭିଯାନ 2.0 ଅଧୀନରେ 3 ମାସିଆ ପ୍ରଚାର କାର୍ଯ୍ୟକ୍ରମ କରାଯିବ। ରାୟଗଡ଼ ଜିଲ୍ଲା ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଭାପୁର ରୋଗୀ କଲ୍ୟାଣ ସମିତି ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସମସ୍ୟାଗୁଡ଼ିକର ଆସନ୍ତା 3 ମାସ ମଧ୍ୟରେ ସମାଧାନ କରାଯିବ ବୋଲି କହିଛନ୍ତି। ନୂଆଦିଲ୍ଲୀରେ ଧ୍ୱଜାବତରଣ ସହ ଆଜି ଉଦ୍ଯାପିତ ହେଲା 77ତମ ସାଧାରଣତନ୍ତ୍ର ଦିବସ ସମାରୋହ। କୃଷି କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଓ ପାଣ୍ଠିର ସୁବିନିଯୋଗକୁ ପ୍ରଶଂସା କଲେ କେନ୍ଦ୍ର କୃଷିମନ୍ତ୍ରୀ। ଓଡ଼ିଶା ପର୍ବରେ ଯୋଗଦେବା ପାଇଁ ପ୍ରବାସୀ ଓଡ଼ିଆ ଓ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ନିଶାଦ୍ରବ୍ୟ ବିକ୍ରି ବନ୍ଦ ନେଇ ପଦକ୍ଷେପ ଗ୍ରହଣ କରାଯିବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ଏବଂ ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୀଳ ଓ ସବୁଜ ଅର୍ଥନୀତି ସମ୍ପର୍କିତ ଦୁଇଦିନିଆ କର୍ମଶାଳା ଭୁବନେଶ୍ୱରରେ ଆରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।